ତମେ ସେ ନାଉରୀ କ କଥା କହୁଛି, ବାଘ ତା ପରେ ଗୋଟେ ଠିଆ ଉଠେଇ ଦେଲା, ଠିଆ ଉଠେଇ ଦେଲା କଣ, ତାପରେ ନାଉରୀ ରେ ବିଫଳ ହେଇଗଲା। ବୁଢୀ ଫଟ ଦିନ ଭିତରୁ ବାହାରି ପଡିଲା। ବୁଢୀ ବାଘ କହିଲା, ବୁଢୀ ତୁ ଏତେ ଚାଲାକ ଦେଖି ପଳଉଥିଲୁ ନାଉ ଭିତରେ, ତତେ ଆଜି ମୁଁ ଏଇଠି ଖାଇବି। ବୁଢୀ କହିଲା, ଚାହାରି ତ ଏଇ ଭିତରେ ଖାନା ଲୋକ ବାଗ ଯାଉଥିଲେ ଟିକେ ହି ଇଆଡେ ବୁଦା ଆଡୁ ଚାହାରି ବାହାରି ଖାଇବା ଆଉ ଖାଇବୁ ଆଉ ଗଲେ ବୁଦା ଆଡକୁ। ବୁଢୀ କହିଲା, ଏଇଠି ଲୋକ ବାଗ ବି ଯାଉଥିଲି, ଚାହାରି ରୋଡ ଆଡୁ ଟିକେ ଖାଇବୁ ଆଉ, ରୋଡ ଆଡୁ ଏମିତି ଗଲା ହାରି ବାଘ। ତାପରେ ବୁଢୀ ଘର ପାଇଗଲା, ସେ ଡିଆଁ ମାରି ଘରକୁ ପଳାଇ ଆସିଲା। ଏଇଠି ହେଲା ବାଘ ବାଘ ଶିଆଣିଆ ହେଲା ଗୁହ ଖାଇଲା। ବୁଢୀ ଏଇଠି ଚାଲାକ ହେଇକି ଘରକୁ ଆସିଲା।